ହେଲୋ ହେଲୋ ହଁ, ମୁଁ ମମତା ସାହୁ କହୁଛି, 20 ନମ୍ବର ୱାର୍ଡ 1 ନମ୍ବର ବିହାର ଶିବ ମନ୍ଦିର ପାଖରୁ। ଆମର ଏଠି ଅଳିଆ ଗଦା ହେଇ ପଡିଛି, ବିଏମ୍ସି ଗାଡି 8 ଦିନ ତଳେ ଆସିଥିଲା ଆଉ ଏବେ ଆସିନାହିଁ, ଆଉ ଅଳିଆ ଗଦେଇକି ଚାରିଆଡେ ସବୁଆଡେ ଛିଣ୍ଡଛତ୍ର ହେଇ ପଡିଛି, ବହୁତ ଗନ୍ଧଯୁକ୍ତ ହଉଛି। ଆର କିଛି ବ୍ୟବସ୍ଥା କଲେ ଆମେ ଉପକୃତ ହବୁ।